ଦ୍ୱିତୀୟ ବିବରଣ ତିନି ପର୍ବ ଏଉତାରେ ଆମ୍ଭେମାନେ ଫେରି ବାସନର ପଥ ଦେଇ ଗମନ କଲୁ। ତହିଁରେ ବାସନର ରାଜା ଓଗ୍ ସେ ଓ ତାହାର ସମସ୍ତ ପ୍ରଜା ଆମମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିକିଏକି ଆସିଲେ। ସେତେବେଳେ ସଦାପ୍ରଭୁ ମୋତେ କହିଲେ, ତାହାକୁ ଭୟ କର ନାହିଁ, କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ। ତୁମ୍ଭେ ଯେପରି ହିସ୍ବୋନ୍ ନିବାସୀ ଇମୋରିୟମାନଙ୍କ ରାଜା ସିହୋନ୍ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ। ଏରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାସନ ରାଜା ଓଗୋକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ। ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ ତାହାର କେହି ଅବଶିଷ୍ଟ ରହିଲା ନାହିଁ। ସେ ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ ଏପରି ଗୋଟିଏ ନଗର ରହିଲା ନାହିଁ। ଷାଠିଏ ନଗର ଅର୍ଗର୍ବର ସମସ୍ତ ଅଞ୍ଚଳ ଅର୍ଥାତ୍ ବାସନସ୍ଥ ଓଗର ରାଜ୍ୟ ହସ୍ତଗତ କଲୁ। ସେହିସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଅର୍ଗଳରେ ସୁରକ୍ଷିତ ଥିଲା, ତାହାଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା। ଆମେମାନେ ହିସ୍ବୋନ୍ ରାଜା ସିହୋନ୍ ପ୍ରତି ଯେ ରୂପେ କରିଥିଲୁ ସେ ରୂପେ ସେମାନଙ୍କୁ ବର୍ଜିତ ରୂପେ ବିନଷ୍ଟ କଲୁ। ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି ନଗର ବର୍ଜିତ ରୂପେ ବିନଷ୍ଟ କଲୁ। ମାତ୍ର ଆମ୍ଭେମାନେ ସମସ୍ତ ପଶୁ ଓ ନଗରର ଲୁଟିତ ଦ୍ରବ୍ୟାଦି ଆପଣମାନଙ୍କ ନିମନ୍ତେ ଲୁଟ୍ ସ୍ୱରୂପ ଗ୍ରହଣ କଲୁ। ସେହି ସମୟରେ ଆମ୍ଭେମାନେ ଜର୍ଦ୍ଦନର ପୂର୍ବ ପାରିସ୍ଥିତ ଇମୋରିୟମାନଙ୍କର ଦୁଇ ରାଜାଙ୍କ ହସ୍ତରୁ ଅର୍ନାନ୍ ଉପତ୍ୟକାଠାରୁ ହର୍ମୋନ୍ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ। ସିଦୋନୀୟମାନେ ସେହି ହର୍ମୋନ୍କୁ ସିରିଅନ୍ କହନ୍ତି ଓ ଇମୋରିୟମାନେ ତାହାକୁ ସନିର୍ କହନ୍ତି। ଆମ୍ଭେମାନେ ସମଭୂମିର ସମସ୍ତ ନଗର ଓ ସଲ୍ଖା ଓ ଇଦ୍ରି ପର୍ଯ୍ୟନ୍ତ ସମସ୍ତ ଗିଲିୟଦ୍ ଓ ସମସ୍ତ ବାସନ ଅର୍ଥାତ୍ ବାସନସ୍ଥିତ ଓଗ୍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ। ଅବଶିଷ୍ଟ ରଫାରିୟମାନଙ୍କ ମଧ୍ୟରୁ କେବଳ ବାସନ ରାଜା ଓଗ୍ ଅବଶିଷ୍ଟ ରହିଲା। ଦେଖ, ତାହାର ଖଟ ଲୌହମୟ ଖଟ, ତାହାକି ଅମନ ସନ୍ତାନଗଣର ରବ୍ଦାରେ ନାହିଁ। ମନୁଷ୍ୟ ହସ୍ତର ପରିମାଣ ଅନୁସାରେ ତାହା ଦୀର୍ଘରେ ନଅ ହାତ ଓ ପ୍ରସ୍ତରେ ଚାରି ହାତ। ଏହି ସମୟରେ ଆମ୍ଭେମାନେ ଅର୍ନନ୍ ଉପତ୍ୟକା ନିକଟସ୍ଥ ଅରାୟାରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ। ତହିଁରେ ମୁଁ ଗିଲିୟଦ୍ର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗର ସବୁ ରୁବେନ୍ ବଂଶକୁ ଓ ଗାଦ ବଂଶକୁ ଦେଲି। ପୁଣି ମୁଁ ଗିଲିୟଦ୍ର ଅବଶିଷ୍ଟ ଅଂଶ ଓ ସମସ୍ତ ବାସନ ଅର୍ଥାତ୍ ଓଗର ରାଜ୍ୟ ବିଶେଷରେ ସମୁଦାୟ ବାସନ ସହିତ ଅର୍ଗୋବର ସମସ୍ତ ଅଞ୍ଚଳ ମନସ୍ୱୀର ଅର୍ଦ୍ଧବଂଶକୁ ଦେଲି। ତାହା ରଫେୟର ଦେଶ ବୋଲି ବିଖ୍ୟାତ। ମନସ୍ୱୀର ପୁତ୍ର ଜାଇର୍ ରାଶ୍ରିୟ ଓ ମାଖାଥିୟ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମସ୍ତ ଅଞ୍ଚଳ ହସ୍ତଗତ କରି ଆପଣା ନାମାନୁସାରେ ଆଜି ପର୍ଯ୍ୟନ୍ତ ବାସନ ଦେଶର ସେହି ସମସ୍ତ ସ୍ଥାନର ନାମ ହବତ୍ ଜାଇର ରହିଲା। ପୁଣି ମୁଁ ମାଖିର୍କୁ ଗିଲିୟଦ୍ ଦେଲି, ଆଉ ଗିଲିୟଦ୍ଠାରୁ ଅର୍ନନ୍ ଉପତ୍ୟକା ଅର୍ଥାତ୍ ଉପତ୍ୟକାର ମଧ୍ୟସ୍ଥାନ ଓ ତହିଁର ସୀମା ସମେତ, ପୁଣି ସେହିଠାରୁ ଅମ୍ମନ୍ ସନ୍ତାନର ସୀମା ଜର୍ଦକ୍ ନଦୀ ପର୍ଯ୍ୟନ୍ତ, ଆଉ କିନ୍ନେର୍ତ୍ତରଠାରୁ ପାଦଭୂମିସ୍ଥ ସମୁଦ୍ର ଅର୍ଥାତ୍ ପିସ୍ଗାର ଅଧସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ, ପୂର୍ବ ଦିଗବତୀ ପଦାଭୂମି ଓ ଜର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍ ବଂଶକୁ ଓ ଗାଦ ବଂଶକୁ ଦେଲି। ଅନନ୍ତର ମୁଁ ସେହି ସମୟରେ ତୁମମାନଙ୍କୁ ଆଜ୍ଞା ଦେଇ କହିଲି, ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଅଧିକାରାର୍ଥେ ତୁମମାନଙ୍କୁ ଏହି ଦେଶ ଦେଇଅଛନ୍ତି। ତୁମମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ ହୋଇ ତୁମମାନଙ୍କ ଭାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ। ମାତ୍ର ମୁଁ ତୁମମାନଙ୍କୁ ଯେଉଁ ଯେଉଁ ନଗର ଦେଇଅଛି ସେହିସବୁ ନଗରରେ ତୁମମାନଙ୍କର ଭାର୍ଯ୍ୟା ଓ ବାଳକଗଣ ଓ ପଶୁମାନେ ବାସ କରିବେ, କାରଣ ମୁଁ ଜାଣେ ତୁମମାନଙ୍କର ଅନେକ ପଶୁ ଅଛନ୍ତି। ଏଉତାରେ ସଦାପ୍ରଭୁ ତୁମମାନଙ୍କ ଭାତୃଗଣକୁ ତୁମମାନଙ୍କର ତୁଲ୍ୟ ବିଶ୍ରାମ ଦେଲେ, ଓ ଜର୍ଦ୍ଦନର ସେ ପାରିରେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ। ତୁମେମାନେ ପ୍ରତ୍ୟେକ ମୋହର ଦତ ଆପଣ ଅଧିକାରକୁ ଫେରିଯିବ। ଆଉ ମୁଁ ସେହି ସମୟରେ ଜୋସୋକୁ ଆଜ୍ଞା ଦେଇ କହିଲି, ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଏହି ଦୁଇ ରାଜାଙ୍କ ପ୍ରତି ଯାହା କରିଅଛନ୍ତି ତୁମେ ତାହା ସ୍ୱଚକ୍ଷରେ ଦେଖିଅଛ। ତୁମେ ଯାଇ ପାର ହୋଇ ଯେଉଁ ଯେଉଁ ରାଜ୍ୟ ବିରୁଦ୍ଧରେ ଯାଉଅଛ ସେସବୁ ରାଜ୍ୟ ପ୍ରତି ସଦାପ୍ରଭୁ ତଦ୍ରୁପ କରିବେ। ତୁମେମାନେ ସେମାନଙ୍କୁ ଭୟ କର ନାହିଁ, କାରଣ ଯିଏ ତୁମମାନଙ୍କ ସପକ୍ଷରେ ଯୁଦ୍ଧ କରନ୍ତି ସେ ତ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଅଟନ୍ତି। ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି, ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିୟାତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମତୁଲ୍ୟ କିଏ କରିପାରେ? ସ୍ୱର୍ଗରେ କି ମର୍ତ୍ତରେ ଏପରି ଆଉ କିଏ ଅଛି? ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଜର୍ଦ୍ଦନର ସେପାରିସ୍ଥିତ ସେ ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଲିବାନନ ଦେଖିବାକୁ ଦିଅ। ମାତ୍ର ସଦାପ୍ରଭୁ ତୁମମାନଙ୍କ ସକାଶୁ ମୋ ଉପରେ କ୍ରୋଧ କଲେ, ମୋ କଥା ଶୁଣିଲେ ନାହିଁ, ଆଉ ମୋତେ ସଦାପ୍ରଭୁ କହିଲେ, ତୁମ୍ଭର ଯଥେଷ୍ଟ ହେଲାଣି, ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ। ପିସ୍ଗାର ଶୃଙ୍ଗକୁ ଚଢ଼ିଯାଅ, ଆଉ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଓ ପୂର୍ବ ଆଡ଼େ ଅନାଇ ଦେଖ ଓ ଆପଣା ଚକ୍ଷୁରେ ତାହା ନିରୀକ୍ଷଣ କର, କାରଣ ତୁମ୍ଭେ ଏହି ଜର୍ଦ୍ଦନ ପାର ହୋଇଯିବ ନାହିଁ। ମାତ୍ର ଜୋସୁକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ, କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ଯାଇ ପାର ହୋଇଯିବ। ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ ତାହା ସେମାନଙ୍କୁ ଅଧିକାର କରାଇବ। ଏହି ରୂପେ ଆମ୍ଭେମାନେ ବୈତ୍ୟପିୟରର ସମ୍ମୁଖସ୍ଥିତ ଉପତ୍ୟକାରେ ବାସ କଲୁ।